ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ନୂଆକରି ଗଠନ ହୋଇଥିବା 28 ଏନ୍ଏସିର ବିକାଶ ଲାଗି 560 କୋଟି ଟଙ୍କାର ଖାସ୍ ପ୍ୟାକେଜ୍ ଘୋଷଣା କରାଯାଇଛି। ଫି ଏନ୍ଏସି ଲାଗି 20 କୋଟି ଟଙ୍କା ଦିଆଯିବା, ପୌର କାର୍ଯ୍ୟାଳୟ, ରାସ୍ତା, ଡ୍ରେନ୍, ମଡେଲ ମାର୍କେଟ, ସହରୀ ହାଟ, ଜଳାଶୟ ଉନ୍ନୟନ, ଷ୍ଟ୍ରିଟ୍ ଲାଇଟ୍, ସ୍ୱଚ୍ଛତା ବାଗିର ଭିନ୍ ଭିନ୍ ଉନ୍ନୟନ କାମ ଲାଗି ଏହି ଅର୍ଥ ଖର୍ଚ୍ଚ କରାଯିବା। ନୂଆ ଏନ୍ଏସିମାନଙ୍କୁ ସୁନ୍ଦର, ସ୍ୱଚ୍ଛ ଓ ସବୁ ପ୍ରକାରର ସୁବିଧା ଥିବା ବନାଯିବାରକେ ଲକ୍ଷ୍ୟ ରଖାଯାଇଛି ବୋଲି ଗୃହ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍। ଇତାର ସହିତ 62 ପୌରାଞ୍ଚଳ ଲାଗି ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାଥି 323 କୋଟି ଟଙ୍କାର 593 ପ୍ରକଳ୍ପର ଶୁଭାରମ୍ଭ ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍। ଚଲତି ଖରିଫ 2026-27 ଋତୁଥି କୃଷକମାନଙ୍କୁ ସାର ଠିକ୍ ଭାବେ ଯୋଗାଣକେ ସୁନିଶ୍ଚିତ କରିବା ଲାଗି ସରକାରଙ୍କ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସାରର କଳାବଜାରୀ ଆଉ ବେଆଇନ ଚାଲାଣକେ ଅଟକାବାର ଲାଗି ଉପମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଶୂନ୍ୟ ସହନଶୀଳ ନୀତି ଅପନେଇଛନ୍। ସାରର କଳାବଜାରୀ ଆଉ ଖରାପ ମାନର ସାର ଯୋଗାଣ ବାଗିର ଭିନ୍ ଭିନ୍ ଅର୍ଥନୈତିକ କାର୍ଯ୍ୟକଳାପକେ ଅଟକାବାର ଲାଗି ସରକାରଙ୍କ ତରଫରୁ ଜିଲ୍ଲା ଆଉ ବ୍ଲକ ସ୍ତରନୁ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ କରାଯାଇଛି। ରାଜସ୍ୱ, କୃଷି ଓ ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇକି ନିରୀକ୍ଷଣ ଦଳ ଆଉ ଫ୍ଲାଇଂ ସ୍କ୍ୱାଡ୍ ଗଠନ କରାଯାଇଛି। ଏହି ଦଳ ସବୁ ଭିନ୍ ଭିନ୍ ପାଇକାରୀ ଆଉ ଖୁଚୁରା ସାର ଦୋକାନମାନଙ୍କେ ନିୟମିତ ଭାବେ ଚଢ଼ଉ କରିଛନ୍। ଚଲତି ଆର୍ଥିକ ବର୍ଷରେ ଏପତକ ସାରା ରାଜ୍ୟ 11684 ସାର ଦୋକାନ ଉପରେ ଚଢ଼ଉ କରାଯାଇକରି 2774 ଜଣଙ୍କୁ କାରଣ ଦର୍ଶା ନୋଟିସ୍ ଜାରି କରାଯାଇଛି। ରାଜ୍ୟ ଚଲତି 2026-27 ଖରିଫ ଋତୁଥି ମଡ଼ିଆ ଘିନ୍ବା ଲାଗି ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ମଡ଼ିଆ ଚାଷୀମାନେ କୃଷକ ସଂଗଠନ ପ୍ୟାକ୍ ସ୍ଲାମ୍ସ କି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଜରିଏ ଆଇବା 15 ଭିତରେ ପଞ୍ଜୀକରଣ କରାବାରକେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ କୁହାଯାଇଛି। ଚଲତି ବଛର ଖରିଫ ମଡ଼ିଆ ଘିନା 2027 ଜାନୁଆରୀ 1 ମୂଲ ହୋଇକରି 31 ତକ୍ ଚାଲ୍ବା। ଚାଷୀମାନେ ଐତକା ସୂଚନା ପାଇବା ଲାଗି ପାସର କୃଷି କାର୍ଯ୍ୟାଳୟ ନାୟତ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ଘରଟି ଯୋଗାଯୋଗ କରବାରକେ ବିଭାଗ ତରଫରୁ କୁହାଯାଇଛି। ଜାତୀୟ ମହିଳା କମିଶନ ଓ ରାଜ୍ୟ ସରକାରଙ୍କ ତରଫରୁ ଭୁବନେଶ୍ୱରରେ ଚାଲିଥିବା ଶକ୍ତି ସମ୍ମିଳନୀ ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଏହି ଅବସରରେ ତାଲିମ ପାଇଥିବା ପାଖାପାଖି 300 ଏସ୍ଏଚ୍ଜି ମହିଳାଙ୍କୁ ନେଇକରି ଭୁବନେଶ୍ୱରଠାରେ ଗୋଟିଏ ଭବ୍ୟ ଶକ୍ତି ସୋର ଆୟୋଜନ କରାଯାଇଥିଲା। ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ବିଜୟ ରାହତକର, ମିଶନ ଶକ୍ତି ଓ WCD ବିଭାଗର ଅଧିକାରୀ ଆଉ 22 ରାଜ୍ୟ ପ୍ରତିନିଧିଙ୍କ ଉପସ୍ଥିତି ପ୍ରମାଣପତ୍ର ବଣ୍ଟନ କରାଯାଇଛି। ଉଦ୍ଯାପନୀ ସମାରୋହଟି ରାଜ୍ୟସଭା ସାଂସଦ ମନମୋହନ ସାମଲ, ମୁଖ୍ୟ ଶାସନ ସଚିବ ଅନୁଗର ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟର ସରକାରୀ ଓ ମେଡିକାଲ କଲେଜ ନ ଡାକ୍ତରୀ ସ୍ନାତକ ଡିଗ୍ରୀ ରାଉଣ୍ଡ 2 ନା ଲେଖା ଆଜିଠାନୁ ମୂଲ ହେବା। ପହିଲା ସର୍ବଭାରତୀୟ କୋଟାଥି କାଉନ୍ସେଲିଂ ଚାଲବା। ତାର ଉତରୁ 7 11 ତାରିଖ ତକ ରାଜ୍ୟ କୋଟା କାଉନ୍ସେଲିଂ କରାଯିବା। ମେଡିକାଲ କାଉନ୍ସେଲିଂ କମିଟି ତରଫରୁ 19 ପ୍ରମାଣପତ୍ର ଯାଞ୍ଚ ହେବା। ଇନ ଜନେଇ ଦିଆଯାଇପାରେ ଯେ ରାଜ୍ୟର 14 ମେଡିକାଲ କଲେଜନ ମୋଟ 1800 ସିଟ୍ ରହିଛି। ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା OTET 2026 ପରୀକ୍ଷା ଫଲ ଗଲାକାଲି ବାହାରିଛି। ଏଥି ମୋଟ ପାସ୍ ହାର 64.48% ରହିଛି। ପରୀକ୍ଷା ଲାଗି 97,151 ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବାର ବେଳେ 53,314 ଜଣ ପରୀକ୍ଷାର୍ଥୀ ପାସ୍ ହୋଇଥିବାର ସୂଚନା ମିଳିଛି। ଆଡାପ୍ଟ 4R ପ୍ରକଳ୍ପର ଅଗ୍ରଗତି ଆଉ ଆଇବା କାର୍ଯ୍ୟ ଯୋଜନାକୁ ନେଇକରି 2 ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାନ୍ୱୟନ କମିଟି ବୈଠକ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାଟି ହୋଇଛି। ଏହି ଅବସରରେ ଜୀବିକା, ଜଳବାୟୁ ସହନଶୀଳ ସମ୍ପତ୍ତି ଆଉ ଭିନ୍ ଭିନ୍ ଯୋଜନାର ତାଲମେଲକୁ ନେଇକରି ସମୀକ୍ଷା କରାଯାଇଛି। ଯୋଗ୍ୟ ହିତାଧିକାରୀମାନଙ୍କ ନିକେ ଯୋଜନା ପହଞ୍ଚାବାରକେ ସୁନିଶ୍ଚିତ କରିବାର ବାବଦେ ଜିଲ୍ଲାପାଳ ଜୋର ଦେଇଛନ୍। ଚାକିରି ଆଶାୟୀ ପ୍ରାର୍ଥୀମାନଙ୍କୁ ଭିନ୍ ଭିନ୍ ଘରୋଇ କମ୍ପାନୀମାନଙ୍କୁ ନିଯୁକ୍ତି ସୁଯୋଗ ଦେବାର ଉଦ୍ଦେଶ୍ୟରେ ଆଇବା 5 ଶନିବାର ଦିନ ଝାରସୁଗୁଡ଼ା ଜିଲ୍ଲା ନ ଗୋଟିଏ ନିଯୁକ୍ତି ଅଭିଯାନର ଆୟୋଜନ କରାଯାଇଛି। ଅଭିଯାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ DMF ପ୍ରେକ୍ଷାଳୟନ ସକାଳ 10:30 2 ତକ୍ ଚାଲ୍ବା। ଆଶାୟୀ ଯୁବକ ଯୁବତୀମାନେ ଧାରିତ ସମୟ ଭିତରେ ଜରୁରୀ ଶିକ୍ଷାଗତ ପ୍ରମାଣପତ୍ର, ବାୟୋଡାଟା ଆଉ ଜରୁରୀ କାଗଜପତ୍ର ସହିତ ଉପସ୍ଥିତ ରହିବାରକେ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି। ପାଣିପାଗ ଉତ୍ତର ପଶ୍ଚିମବଙ୍ଗ, ଉତ୍ତର ସମୁଦ୍ର ଖଣି, ଓଡ଼ିଶା ଆଉ ଉତ୍ତର ପଶ୍ଚିମ ବଙ୍ଗୋପସାଗରକେ ଲାଗିକି ଥିବା ଇଲାକାନ ଗୋଟିଏ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଇତାର ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଏବେ 24 ଭିତରେ ରାଜ୍ୟର 8 ଜିଲ୍ଲାକେ ଧୁକାଗଡ଼ି ଆଉ ବିଜୁଳି ମାରିକରି ଅତି ଜବର ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଆଇବା ହପ୍ତେ ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।